ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାଇପ୍ରସ୍, କାନାଡ଼ା ଏବଂ କ୍ରୋଏସିଆକୁ ଆଜିଠାରୁ ପାଞ୍ଚଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। 2029 ସୁଦ୍ଧା ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ ଭାରତ, କହିଲେ କେନ୍ଦ୍ର ଜଳପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ। ସିକିମ୍ର ଗ୍ୟାଙ୍ଗଟକ୍ରେ ଆଜି ପହଞ୍ଚିବେ କୈଳାସ ମାନସରୋବର ଯାତ୍ରାର ପ୍ରଥମ ବ୍ୟାଚ୍ ତୀର୍ଥଯାତ୍ରୀ। ଆମେରିକା ଓ ଇରାନ୍ ମଧ୍ୟରେ ପ୍ରସ୍ତାବିତ ଅଣୁଚୁକ୍ତି ଆଲୋଚନା ବାତିଲ୍, ଏବଂ ଚଳିତ ମାସ 19 ତାରିଖରେ କାର୍ଯ୍ୟକାରୀ ହେବ ଏକ୍ଜିଓମ୍ 4 ମିଶନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ପାଞ୍ଚଦିନିଆ ସାଇପ୍ରସ୍, କାନାଡ଼ା ଓ କ୍ରୋଏସିଆ ଗସ୍ତରେ ଯାଉଛନ୍ତି। ସାଇପ୍ରସ୍ ରାଷ୍ଟ୍ରପତି ନିକୋସ୍ କ୍ରିଷ୍ଟାଡୋ ଉଲିଓଡ଼ୁଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଆଜି ସାଇପ୍ରସ୍କୁ ସରକାରୀ ଗସ୍ତରେ ଯିବେ। ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ସାଇପ୍ରସ୍କୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ। ନିକୋସିଆରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାଇପ୍ରସ୍ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବେ। ଏହି ଅବସରରେ ସେ ଲିମାସୋଲ୍ରେ ବିଶିଷ୍ଟ ବ୍ୟବସାୟିକ ନେତୃତ୍ୱଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ସହ ଭୂମଧ୍ୟ ସାଗରୀୟ ଅଞ୍ଚଳ ତଥା ୟୁରୋପୀୟ ସଂଘ ସହିତ ଭାରତର ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଦୁଇ ଦେଶର ସହଭାଗୀ ପ୍ରତିବଦ୍ଧତାକୁ ଦୋହରାଇବ ବୋଲି ଆଶା କରାଯାଉଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣ କ୍ରମେ ଆସନ୍ତାକାଲି G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡ଼ାର କାନାନାସ୍କିସ୍ ଯାତ୍ରା କରିବେ। ଏହା G7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଷଷ୍ଠ ଅଂଶଗ୍ରହଣ ହେବ। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି G7 ରାଷ୍ଟ୍ରର ନେତାମାନଙ୍କ ସମେତ ଅନ୍ୟ ଆମନ୍ତ୍ରିତ ଦେଶ ତଥା ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟମାନଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବିଶ୍ୱ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ବିଶେଷକରି ଶକ୍ତି ସୁରକ୍ଷା, ପ୍ରଯୁକ୍ତି ବିଦ୍ୟା ଓ ନବସୃଜନ, କୃତ୍ରିମ ବୁଦ୍ଧିମତା, ଶକ୍ତି ସମ୍ମିଶ୍ରଣ ଏବଂ କ୍ୱାଣ୍ଟମ୍ ସମ୍ବନ୍ଧୀୟ ପ୍ରସଙ୍ଗ ଉପରେ ଆଲୋଚନା ହେବ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆସନ୍ତା 18 ତାରିଖରେ କ୍ରୋଏସିଆକୁ ସରକାରୀ ଗସ୍ତରେ ଯିବେ। ସେଠାକୁ ମଧ୍ୟ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ। ପ୍ରଧାନମନ୍ତ୍ରୀ ତାଙ୍କ କ୍ରୋଏସିଆ ପ୍ରତିପକ୍ଷ ଆଣ୍ଡ୍ରେଜ୍ ପ୍ଲେନ୍କୋଭିସ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କ୍ରୋଏସିଆ ରାଷ୍ଟ୍ରପତି ଜୋରାନ୍ ମିଲାନୋଭିକ୍ସଙ୍କୁ ମଧ୍ୟ ସାକ୍ଷାତ କରିବେ। 2029 ମସିହା ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି ବୋଲି କେନ୍ଦ୍ର ଜଳପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି। ଗତ 11 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁର୍ନୀତିମୁକ୍ତ ରାଷ୍ଟ୍ରଗଠନ ଅଭିଯାନ ଯୋଗୁଁ ଦେଶ ଦ୍ରୁତଗତିରେ ବିକାଶ ପଥରେ ଆଗେଇ ଚାଲିଛି। ଏନ୍ଡିଏ ସରକାରଙ୍କ 11 ବର୍ଷ ପୂର୍ତ୍ତି ଅବସରରେ ଦିବ୍ରୁଗଡ଼ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସୋନୋୱାଲ କହିଛନ୍ତି, ଦେଶ ଏବେ ପୂର୍ବ ସମୟର ବଂଶବାଦ ଶାସନରୁ ବାହାରି ବିକାଶମୂଳକ କାର୍ଯ୍ୟ ଦିଗରେ ଅଗ୍ରସର ହେଉଛି। ସେ କହିଛନ୍ତି, ଗତ 10 ବର୍ଷ ମଧ୍ୟରେ 25 କୋଟିରୁ ଅଧିକ ଲୋକ ଦାରିଦ୍ର୍ୟମୁକ୍ତ ହୋଇଥିବା ବେଳେ 2029 ସୁଦ୍ଧା ଭାରତ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ସମ୍ପର୍କରେ ଶ୍ରୀ ସୋନୋୱାଲ କହିଛନ୍ତି, 2014 ମସିହାରେ 30,000 ଷ୍ଟାର୍ଟଅପ୍ ଥିବାବେଳେ ଏବେ ଏହା 1,00,000କୁ ବୃଦ୍ଧି ପାଇଛି। ଦେଶ ମଧ୍ୟରେ ସଡ଼କପଥ, ରେଳବାଇ ଓ ଇଣ୍ଟରନେଟ୍ ସଂଯୋଗୀକରଣ ଭଳି ବୃହତ ପ୍ରକଳ୍ପଗୁଡ଼ିକ ଦ୍ରୁତ ଗତିରେ ଆଗେଇ ଚାଲିଥିବା ସେ କହିଛନ୍ତି। କୈଳାସ ମାନସରୋବର ଯାତ୍ରାର ପ୍ରଥମ ବ୍ୟାଚ୍ ତୀର୍ଥଯାତ୍ରୀ ଆଜି ସିକିମ୍ର ଗ୍ୟାଙ୍ଗଟକ୍ରେ ପହଞ୍ଚିବେ। ସିକିମ୍ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରିବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଛି। 5 ବର୍ଷର ବ୍ୟବଧାନ ପରେ ଚଳିତ ମାସ 20 ତାରିଖରେ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଆକାଶବାଣୀ ସହ କଥାବାର୍ତ୍ତା ବେଳେ ଆସାମର ପର୍ଯ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବ ସିଏସ୍ ରାଓ କହିଛନ୍ତି, ଏହି ଯାତ୍ରାର ପ୍ରଥମ ଦଳରେ 35 ଜଣ ଯାତ୍ରୀଙ୍କ ସହିତ ସରକାରୀ କର୍ମଚାରୀମାନେ ଆଜି ପହଞ୍ଚିବେ। ସେମାନଙ୍କୁ 4 ଦିନ ଲାଗି ମିଲେ ଏବଂ ସୟଥାଙ୍ଗରେ ରଖାଯିବ। ଏହି ସମୟରେ ବରିଷ୍ଠ ପ୍ରତିରକ୍ଷା ଓ ସରକାରୀ ଅଧିକାରୀମାନେ ସେମାନଙ୍କୁ ଯାତ୍ରା ସମୟର ସୂଚନା ପ୍ରଦାନ କରିବେ। 20 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ନାଥୁଲାଗିରି ପଥରୁ ଏହି ଯାତ୍ରାର ଶୁଭାରମ୍ଭ କରିବେ। ଶ୍ରୀ ରାଓ କହିଛନ୍ତି, ତୀର୍ଥଯାତ୍ରୀମାନଙ୍କୁ ସମସ୍ତ ମେଡିକାଲ ସହାୟତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟରେ ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହଯୋଗ କରୁଛନ୍ତି। ଗୋଟିଏ ଦଳ ଯାତ୍ରା କରିବା ଲାଗି ପ୍ରାୟ 11ରୁ 12 ଦିନ ସମୟ ଲାଗିବ। ସୂଚନା ଅନୁଯାୟୀ ଚଳିତ ବର୍ଷ 10ଟି ବ୍ୟାଚ୍ରେ ତୀର୍ଥଯାତ୍ରୀମାନେ କୈଳାସ ମାନସରୋବର ଯାତ୍ରା କରିବେ। ଆମେରିକା ଓ ଇରାନ୍ ମଧ୍ୟରେ ଆଜି ମସ୍କାଟ୍ଠାରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଅଣୁଚୁକ୍ତି ଆଲୋଚନା ବାତିଲ୍ ହୋଇଛି। ଏଥିରେ ମଧ୍ୟସ୍ଥି ଭାବେ କାର୍ଯ୍ୟ କରୁଥିବା ଓମାନ ଇସ୍ରାଏଲ୍ ଆକ୍ରମଣ ନେଇ ଏହି ଆଲୋଚନା ବାତିଲ ହୋଇଥିବା ସୂଚନା ଦେଇଛି। ଇସ୍ରାଏଲ୍ର ଅତର୍କିତ ଆକ୍ରମଣ ଫଳରେ ଇରାନ୍ର ପରମାଣୁସ୍ଥଳୀଗୁଡ଼ିକ ନଷ୍ଟ ହେବା ସହ ବହୁ ବରିଷ୍ଠ କମାଣ୍ଡର ଓ ବୈଜ୍ଞାନିକମାନଙ୍କ ମୃତ୍ୟୁ ଘଟିଛି। ଆମେରିକା ଏବଂ ଇରାନ୍ ମଧ୍ୟରେ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ଲାଗି ଆଲୋଚନା କରିବାକୁ ଓମାନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ସାମାଜିକ ଗଣମାଧ୍ୟମ ଏକ୍ସରେ ଓମାନର ବୈଦେଶିକ ମନ୍ତ୍ରୀ ବଦର ଅଲ୍ବୁ ସଇଦ୍ କହିଛନ୍ତି ଆଜି ହେବାକୁ ଥିବା ଆଲୋଚନାକୁ ବାତିଲ କରାଯାଇଛି। ତେବେ ଏହି ବିବାଦର ସମାଧାନ ଲାଗି ଉଭୟ ପକ୍ଷ ମଧ୍ୟରେ କୂଟନୈତିକ ଆଲୋଚନା ଏକମାତ୍ର ବିକଳ୍ପ ରହିଥିବା ସେ କହିଛନ୍ତି। ଇସ୍ରାଏଲ୍ ଏବଂ ଇରାନ୍ ପରସ୍କର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ଜୋରଦାର କରିଛନ୍ତି। ତେଲ୍ ଆବିବ୍, ଜେରୁଜେଲମ୍ ଏବଂ ତେହେରାନରେ ଅନେକ ବିସ୍ଫୋରଣ ହୋଇଛି। ଇରାନ୍ ଉପରେ ଇସ୍ରାଏଲ୍ ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଇରାନ୍ ପକ୍ଷରୁ ଇସ୍ରାଏଲ୍ର ବିଭିନ୍ନ ଅଞ୍ଚଳକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏଥିରେ ଅତିକମ୍ରେ 3 ଜଣ ପ୍ରାଣ ହରାଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି। ଇରାନ୍ର ସରକାରୀ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସ୍ରାଏଲ୍ ଆକ୍ରମଣରେ ଇରାନୀ ସଶସ୍ତ ବାହିନୀର ଜେନେରାଲ୍ ଷ୍ଟାଫର୍ 2 ଜଣ ଡେପୁଟି କମାଣ୍ଡର ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଇରାନ୍ ଉପରେ ଇସ୍ରାଏଲ୍ କରିଥିବା ଆକ୍ରମଣରେ ସାମରିକ ଅଧିକାରୀଙ୍କ ସମେତ ଅତିକମ୍ରେ 78 ଜଣଙ୍କର ମୃତ୍ୟୁ ହୋଇଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ଦେଶବ୍ୟାପୀ ସମସ୍ତ ବିମାନ ଉଡ଼ାଣକୁ ସ୍ଥଗିତ ରଖିଛି। ଇସ୍ରାଏଲ୍ର ବେନ୍ ଗୁରିଅନ୍ ଆନ୍ତର୍ଜାତିକ ବିମାନ ବନ୍ଦର ମଧ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସକୁ ଇସ୍ରାଏଲ୍କୁ ସମର୍ଥନ ନ କରିବାକୁ ତେହେରାନ୍ ଚେତାବନୀ ଦେଇଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ତେହେରାନ୍ ଉପରେ କୂଟନୈତିକ ଚାପ ବୃଦ୍ଧି କରିଛନ୍ତି। ସେ କହିଛନ୍ତି ଯଦି ଆମେରିକା ସହ ଇରାନ୍ ଆଣବିକ ଚୁକ୍ତି ନେଇ କୌଣସି ପଦକ୍ଷେପ ନ ନିଏ ତେବେ ଆକ୍ରମଣ ଜୋରଦାର କରାଯିବ। ଅନ୍ୟପକ୍ଷରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ପକ୍ଷରୁ ତେହେରାନ୍ର ସାମରିକ ଘାଟିଗୁଡ଼ିକୁ ଲକ୍ଷ୍ୟ କରି ଆକ୍ରମଣକୁ ତୀବ୍ରତର କରାଯିବା ଲାଗି ସୂଚନା ମିଳିବା ପରେ ଇରାନ୍ ସେନା ଇସ୍ରାଏଲ୍ର ବିଭିନ୍ନ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ନେଇ ଘୋଷଣା କରିଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳକୁ ନେଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବାକୁ ଥିବା ଏକ୍ଜିଓମ୍-4 ମିଶନ ଆସନ୍ତା 19 ତାରିଖରେ କାର୍ଯ୍ୟକାରୀ ହେବ। ମିଶନରେ ଦେଖାଦେଇଥିବା ତ୍ରୁଟି ସମାଧାନ ହେବା ପରେ ନୂଆ ତାରିଖ ଘୋଷଣା କରାଯାଇଛି। ଇସ୍ରୋ, ଏକ୍ଜିଓମ୍ ସ୍ପେସ୍ ଏବଂ ସ୍ପେସେକ୍ସ ମଧ୍ୟରେ ବୈଠକ ପରେ ଫାଲକନ୍-9ରେ ଦେଖାଦେଇଥିବା ତରଳ ଅକ୍ସିଜେନ୍ ଲିକ୍ ସମସ୍ୟା ସମାଧାନ ହୋଇଥିବା ଜଣାପଡ଼ିଛି। ଗତ 11 ତାରିଖରେ ଏକ୍ଜିଓମ୍-4 ଲଞ୍ଚ ହେବାକୁ ଥିବାବେଳେ ଏହି ତ୍ରୁଟି ଦେଖାଦେଇଥିଲା। ମିଶନ ସଫଳ ହେଲେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରିବାରେ ଶୁଭାଂଶୁ ଶୁକ୍ଳା ପ୍ରଥମ ଭାରତୀୟ ମହାକାଶଚାରୀ ହେବେ। 1984 ମହାକାଶଚାରୀ ରାକେଶ ଶର୍ମାଙ୍କ ପରେ ଶ୍ରୀ ଶୁକ୍ଳା ଦ୍ୱିତୀୟ ଭାରତୀୟ ଭାବେ ମହାକାଶକୁ ଯାତ୍ରା କରିବେ। ଏହି 14 ଦିନିଆ ଅଭିଯାନରେ ଶୁଭାଂଶୁ ଶୁକ୍ଳା ମହାକାଶରେ ଇସ୍ରୋ ଏବଂ ନାସା ସହାୟତାରେ ଅନେକଗୁଡ଼ିଏ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ମହାକାଶ ଅନୁସନ୍ଧାନ ପ୍ରତିଷ୍ଠାନ ଇସ୍ରୋ ପକ୍ଷରୁ ଗତକାଲି ଉତ୍ତରପ୍ରଦେଶର କୁଶିନଗରଠାରେ ରକେଟ୍ ଲଞ୍ଚ ପରୀକ୍ଷଣ କରାଯାଇଛି। ଉତ୍ତରପ୍ରଦେଶରୁ ପ୍ରଥମ ଥର ଲାଗି ଏକ ରକେଟ୍ ସହାୟତାରେ ଏହି ପରୀକ୍ଷଣ କରାଯାଇଥିବା ଜଣାପଡ଼ିଛି। ଥ୍ରଷ୍ଟ ଟେକ୍ ଇଣ୍ଡିଆ ଲିମିଟେଡ୍ର ମିଳିତ ସହଯୋଗରେ ଗତକାଲି ସନ୍ଧ୍ୟା 5:14ରେ ସଫଳତାର ସହ ଏହି ପରୀକ୍ଷଣ କରାଯାଇଥିଲା। ଗତବର୍ଷ ଅକ୍ଟୋବର 9 ନଭେମ୍ବର ମାସରେ କରାଯାଇଥିବା ପରୀକ୍ଷଣର ଏହା ବର୍ଦ୍ଧିତ ସଂସ୍କରଣ। ଥ୍ରଷ୍ଟ ଟେକ୍ ଇଣ୍ଡିଆର ନିର୍ଦ୍ଦେଶକ ବିନୋଦ କୁମାର କହିଛନ୍ତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ମହାକାଶ ପ୍ରଯୁକ୍ତି ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶ ପାଇଁ ଜାତୀୟ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ଏବଂ ଭାରତର ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରାଗଲେ ଏହାର କଡ଼ା ଜବାବ ଦିଆଯିବ। ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ସରକାର ଦେଶର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି। ସେ କହିଛନ୍ତି ଦଳ ଏବଂ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବା ଲାଗି ସରକାର ସୁଶାସନ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ ଆସିଛନ୍ତି। ଗତକାଲି ମଧ୍ୟପ୍ରଦେଶର ପାଚମାଡ଼ିରେ ଦଳୀୟ ସାଂସଦ ଏବଂ ବିଧାୟକମାନଙ୍କ ପ୍ରଶିକ୍ଷଣ ଶିବିରରେ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଶାହା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ଭାଇ ରୂପାଣୀ ଏବଂ ଅନ୍ୟ ମୃତକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ହକି ପ୍ରତିଯୋଗିତାରେ ଭାରତୀୟ କନିଷ୍ଠ ମହିଳା ଦଳ 2-1 ଆଗରେ ରହିଛି। ବେଲ୍ଜିୟମ୍ର କୁଣ୍ଟିଜ୍ଠାରେ ଅନୁଷ୍ଠିତ ଚତୁର୍ଥ ମ୍ୟାଚ୍ରେ ଭାରତ 2-1 ଗୋଲେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଅନ୍ୟପକ୍ଷରେ ବରିଷ୍ଠ ଦଳର ଉଭୟ ମହିଳା ଓ ପୁରୁଷ ଟିମ୍ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛନ୍ତି। ମଙ୍ଗଳବାର ଦିନ ନେଦରଲ୍ୟାଣ୍ଡ ସହ ଭାରତ ଫାଇନାଲ୍ ମ୍ୟାଚ୍ ଖେଳିବ। ମୁଖ୍ୟ ସମ୍ବାଦ ପୁଣିଥରେ, ସାଇପ୍ରସ୍, କାନାଡ଼ା ଏବଂ କ୍ରୋଏସିଆକୁ ଆଜିଠାରୁ 5 ଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। 2029 ସୁଦ୍ଧା ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ ହେବ ଭାରତ, କହିଲେ କେନ୍ଦ୍ର ଜଳପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ। ସିକିମ୍ର ଗ୍ୟାଙ୍ଗଟକ୍ରେ ଆଜି ପହଞ୍ଚିବେ କୈଳାସ ମାନସରୋବର ଯାତ୍ରାର ପ୍ରଥମ ବ୍ୟାଚ୍ ତୀର୍ଥଯାତ୍ରୀ। ଆମେରିକା ଓ ଇରାନ୍ ମଧ୍ୟରେ ପ୍ରସ୍ତାବିତ ଅଣୁଚୁକ୍ତି ଆଲୋଚନା ବାତିଲ ଏବଂ ଚଳିତ ମାସ 19 ତାରିଖରେ କାର୍ଯ୍ୟକାରୀ ହେବ ଏକ୍ଜିଓମ୍-4 ମିଶନ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ ଡଟ୍ ଜିଓଭି ଡଟ୍ ଇନ୍ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।